ओम शांति। 5 सितंबर 2026 मसीहार साकार महावाक्य मिठे बच्चे बाबांकर सहयोगी हेबा पाई मन मना भवर मंत्र को पक्का कराओ। एकमात्र बाबांको सर्वदा अनुसरण कर। प्रश्न, पुरुषोत्तम हेबा पाई सहज एवं श्रेष्ठ पुरुषार्थ कौन? उत्तर, हे पुरुषोत्तम हेउथिबा संतान माने, तुमे सर्वदा श्रीमतरे चालू थाओ, एकमात्र बाबांको मने पकाओ, आउ कौनसी कथारे हस्तक्षेप कर नाही। खाओ पियो सबकिछि कर, किंतु बाबांको मने पकाओ, तेबे तुमे पुरुषोत्तम होइजिबो। सही माने ही पुरुषोत्तम होइथान्ति जे मानंक उपरे बृहस्पतिर दशा रही थाए। से माने केबे हेले श्रीमतर अवज्ञा करि नथान्ति। तांक द्वारा कोनोसी उलोटा कर्म होइ नथाए। गीत, ओम नमो शिवाय, ओम शांति। यहा कहार महिमा? एकमात्र परम पिता परमात्मांकर। जेउ माने उत्तम कार्य करिथांति तांकर महिमा निश्चय होइथाय। जेउ माने मंद कर्तव्य करिथांति तांकर निंदा होइथाय। जे परि राजा अकबरंकर महिमा हेउथिला एवं औरंगजेबंकर निंदा हेउथिला, सेहि भळि रामंकर महिमा करा जाउछि, रावणर निंदा करा जाउछि। भारतरे ही रामराज्य एवं रावण राज्य प्रसिद्ध अटे। रामराज्य को कहिबा पुरुषोत्तम राज्य एवं रावण राज्य को आसुरी राज्य कहिबा। तुमे पिला माने एबे संगम युग विषय रे जानुछ, एहा ही हेउछि पुरुषोत्तम युग। एही भारत को पुरुषोत्तम करिबा को ही हेबो। एठारे रहिला वालांको एवं रहिबार स्थान को मध्य पुरुषोत्तम करिबा को हेबो। एही भारत को ही स्वर्ग कहा जाए। एठाकार बासिंदांको देवी देवता स्वर्गवासी कहा जाए। तबे उभय उत्तम हेउछंती। समस्ते जानिछंती जे नुआ दुनिया उत्तम एवं पुरणा दुनिया कनिष्ठ हुई थाए। जे परी दुनिया हुई थाए तार बासिंदा मध्य सही परी हुई थांती। गायन मध्य करा जाउछि नुआ भारत पुरणा भारत। आ कोनोसी राष्ट्र को नुआ राष्ट्र बोली कहा जीव नाही। एही परी नुहे जे नुआ दुनिया रे नुआ अमेरिका नुआ चाइना थिबो ना, नुआ दुनिया रे तो नुआ भारत बोली गायन रहिछि। सेथि पई न्यू इंडिया कहा जाउछि। नुआ भारत नाम रखिछंती किंतु सब किछि अर्थहीन। नुआ भारत पुनी ए समय रे केउठारु आसिला? नुआ भारत रे तो दिल्ली परिस्थान थिला। एबे परिस्थान केउठि अछि? तुमे माने एठा को पुरुषोत्तम हेबा पाई आसुछ। श्रेष्ठ दशा हला बृहस्पतिर दशा। पुरुषोत्तम हेबा द्वारा बृहस्पतिर दशा चली थाए। तुमे जानिछ जे नुआ दुनिया रो स्थापना करिबा बाला अविनाशी बाबांक द्वारा आमे अविनाशी सुख नेबा पाई पुरुषार्थ करुछ। सत्य जुगरे समस्ते पुरुषोत्तम होइथान्ति। पुणि तळकु खसि मध्य एवं कनिष्ठ होइजान्ति। तुमे पिला माने जानिछ जे वर्तमान बाबा आमको सतो प्रधान सत्यजुगी स्वर्गवासी पुरुषोत्तम कराउछन्ति। एहा बहुत बहुत सहज अटे। एथिरे खाइबा पई ना किछि औषध अछि ना करिवा पई किछि कथा अछि, केवल बाबांको मने पकाइबा को हेबो। सेथि पई एहा को सहज युग बोली कहा जाउछि। बाबांको स्मृति द्वारा ही पाप आत्मारो पुण्य आत्मा हेबाकु पड़िबो एहा तो निश्चित जे समस्तंकु मुक्ति मिलबो बाबा कहुछंती मु समस्तंकर सद्गति दाता अटे तबे निश्चित मनुष्य मानंकर शरीर नष्ट होइजिवो आउ आत्मा मानंकु मु पवित्र कराई शांति धाम ने जिबी तेनो घर को जिबा पई प्रस्तुति करबा को हेबो बाबा आसी प्रस्तुति कराउछंती काहें कि ना आत्मा मानंकर डेणा भांगी जायछि अर्थात आत्मा तमो प्रधान होई जायछि तुमे जुग बल द्वारा पवित्र हेबा पई परिश्रम करूछो जेव माने परिश्रम करू नहंती सेमानंकु हिसाब किताब चुक्त करबा को पड़िबो एथिरे कोनोसी विचार करिवार कथा नाही पिलामानंकर काम हला बाबांक ठारो पूरा संपत्ति नेबा एही कार्य रे बाबांकर सहायकारी होई सहयोग देबाकू पड़िथाय एथिरे बाबांकर सहयोग एवं पिलामानंकर मध्य सहयोग आवश्यक की भली सहयोग देव एहा ब्रह्मा बाबांकु देखी अनुकरण कर पुरुषोत्तम हेबा पई समस्त आत्मांको मोर मंत्र देई चालो कल्प कल्प बाबा आसी कहुछंती मते मने पकाइबा बिना ते पतितरो पावन होई पारिबो नाही मु कोनोसी गंगा स्नान कराउछि कि केवल एही महामंत्र को मने रखिबा को हेबो मन मना भव एहार अर्थ हला मते मने पकाइले तुमे पवित्र होई पुरुषोत्तम स्वर्गर मालिक होई जीव स्त्री पुरुष उभय पवित्र प्रवृत्ति रो मालिक हेबे बाबा एही सब कथा विस्तार रे बुझाउछंती तुमे वास्तव रे एही भली हेउछ तुमे जानी छ जे भगवान ही आसी पिलामानंको पुरुषोत्तम कराई थिले सेथि पई तो कहउछंती जे पतित मानंको पावन कराइला बाला पतित पावन आस पुरुषोत्तम मासर बहुत महिमा सुनाई थांती ना तेबे एही पुरुषोत्तम जुगर बहुत महिमा रहिछि कलिजुग अर्थात राति परे दिन निश्चित आसिबो दुख परे सुख आसी थाए एही अक्षर मध्य स्पष्ट भावरे रहिछि एथिरे स्त्री पुरुष उभय ही उत्तम रु उत्तम श्रेष्ठ रु श्रेष्ठ हेउछंती कारण एहा प्रवृत्ति मार्ग अटे सत्यजुग तो प्रसिद्ध अटे सत्यजुग को ही सुखधाम कहा जाउछि पुणि जेते बेले द्वापर युग आसुछि से माने सन्यास धारण करी उत्तम हेउछंती सेथि पई पतित मनुष्य माने जाई सेमानंक पाखरे मुंड नुआउछंती पवित्र आत्मा मानंक सम्मुखरे अपवित्र मुंड नुआई थांती यहा तो साधारण कथा पतित पावन बाबांकु न जानिबा कारणरो पतित पावनी गंगा को पवित्र भाभी सेठा को जाई मुंडिया मारुछंती गंगा एवं सागरर मध्य मेला लागी थाए तुम पिलामानं को बाबा बहुत स्पष्ट करी बुझाउछंती पुणे बाबा कहुछंती कोटि करे केते जण एवं केते जणक भितरे मध्य अनन्य केही एही कथा को बुझुछंती सेमानं को भितर मध्य केही आश्चर्य भावे सुनुछंती कहुछंती पुणे एठारो छाड़ी पलाय जाउछंती तेनो अपसेवा होई जाउछि तेबे सेवा ओ अपसेवा उभय होई चलीछि बहुत संतान पलाय मध्य जाउछंती जे माने कि बाबांकु जानि नहंती तुमे पाप आत्मा रो पुण्य आत्मा हेउछ पुणि पिला माने ही बसी विघ्न पकाउछंती अपसेवा करूछंती तेबे यहा केते महान पाप अटे ରାବଣ ସମସ୍ତଙ୍କୁ ମହାପାପୀ କରିଦେଉଛି, କିନ୍ତୁ ଯେଉଁମାନେ ବାବାଙ୍କର ସନ୍ତାନ ହୋଇ ଅପସେବା କରିବେ ଶେଷରେ ସେହିମାନଙ୍କ ପାଇଁ କଚେରୀ ବସିବ। ଭକ୍ତି ମାର୍ଗରେ ଏତେ କଠୋର ଦଣ୍ଡ ମିଳିନଥାଏ, କିନ୍ତୁ ଏଠାରେ ବାବାଙ୍କର ହୋଇ ପୁଣି ଅପସେବା କରୁଛନ୍ତି। ତେବେ ବାବାଙ୍କର ଡାହାଣ ହାତ ହେଲେ ଧର୍ମରାଜ, ସେଥିରେ ବାବା କହୁଛନ୍ତି ପିଲାମାନେ ମୋ ସେବାରେ ସହଯୋଗୀ ହୋଇ ପୁଣି ଓଲଟା କାମ କର ନାହିଁ। ଯଦି ଅପସେବା କରିବ ତେବେ ପୁଣି ଅବଳା ମାତା କନ୍ୟାମାନଙ୍କ ଉପରେ ବିଘ୍ନ ପଡ଼ିବ। ବାବାଙ୍କର ମାତାମାନଙ୍କ ପ୍ରତି ଦୟା ଆସୁଛି। ଭଗବାନ ଦ୍ରୌପଦୀଙ୍କର ମଧ୍ୟ ପାଦ ଦବାଇଥିଲେ ନା। ଦ୍ରୌପଦୀ ଡାକିଥିଲେ ଯେ ମୋତେ ନଗ୍ନ କରୁଛନ୍ତି। ବାବା ମାତାମାନଙ୍କ ମସ୍ତକରେ ଜ୍ଞାନର କଳସ ରଖୁଛନ୍ତି। ଆଗରେ ରହିଲେ ମାତା, ପଛରେ ରହିଲେ ପୁରୁଷମାନେ। କିନ୍ତୁ ଆଜିକାଲି ପୁରୁଷମାନଙ୍କ ଭିତରେ ବହୁତ ଅହଙ୍କାର ରହିଛି। କହୁଛନ୍ତି ମୁଁ ସ୍ତ୍ରୀର ଗୁରୁ, ସ୍ୱାମୀ ଈଶ୍ୱର ଅଟେ, ସ୍ତ୍ରୀ ହେଉଛି ମୋର ଦାସୀ। ଏଠାରେ ବାବା ନିରହଙ୍କାରୀ ହୋଇ ମାତାମାନଙ୍କର ପାଦ ମଧ୍ୟ ଦବାଉଛନ୍ତି। ବାବା କହୁଛନ୍ତି ତୁମେ ଥକି ଯାଇଛ, ମୁଁ ତୁମର କ୍ଲାନ୍ତି ଦୂର କରିବା ପାଇଁ ଆସିଛି। ତୁମ ଭଳି ମାତାମାନଙ୍କର ସମସ୍ତେ ତିରସ୍କାର କରିଛନ୍ତି, ସନ୍ନ୍ୟାସୀ ସ୍ତ୍ରୀକୁ ଛାଡ଼ି ଚାଲି ଯାଇଥାନ୍ତି। ଯଦି କାହାର ପାଞ୍ଚ ସାତଟି ପିଲା ଜନ୍ମ ହୋଇଥାନ୍ତି ତେବେ ସମ୍ଭାଳି ନ ପାରିଲେ ବିରକ୍ତ ହୋଇ ପଳାଇ ଯାଇଥାନ୍ତି। ସନ୍ତାନ ରଚନା କରି ପୁଣି ସେମାନଙ୍କୁ ଏଣେ ତେଣେ ଧକ୍କା ଖାଇବା ପାଇଁ ଛାଡ଼ି ଚାଲି ଯାଉଛନ୍ତି। ବାବା କହୁଛନ୍ତି ମୁଁ କାହାକୁ ବାଟବଣା କରୁନାହିଁ, ମୁଁ ତ ସମସ୍ତଙ୍କର ଦୁଃଖ ହର୍ତ୍ତା ସୁଖକର୍ତ୍ତା ଅଟେ। ମାୟା ଆସି ତୁମକୁ ଦୁଃଖୀ କରାଉଛି, ଏହା ମଧ୍ୟ ଏକ ଖେଳ। ଅଜ୍ଞାନ କାଳରେ ଭାବନ୍ତି ଭଗବାନ ହିଁ ଦୁଃଖ ସୁଖ ଦେଉଛନ୍ତି, କିନ୍ତୁ ଈଶ୍ୱର ପିତା ଏହି ଧନ୍ଦା କରନ୍ତି ନାହିଁ। ଏହା ତ କର୍ମ ଅନୁସାରେ ଡ୍ରାମା ତିଆରି ହୋଇଛି। ଯିଏ ଯେପରି କର୍ମ କରିଥାଏ ସେହି ଅନୁଯାୟୀ ଫଳ ମିଳିଥାଏ। ବର୍ତ୍ତମାନ ଶ୍ରେଷ୍ଠ କର୍ମ କରିବାର ଅଛି, କର୍ମକୁ ନିନ୍ଦିବାର କଥା ନାହିଁ। ଯଦି କେହି ରୋଗରେ ପଡ଼ିଥାନ୍ତି, ଦେବାଳିଆ ହୋଇଯାଇଥାନ୍ତି, ତାହେଲେ ନିଜ କର୍ମକୁ ନିନ୍ଦିଥାନ୍ତି ନା। ତୁମେ ପିଲାମାନେ କେତେ ସୌଭାଗ୍ୟଶାଳୀ ହେଉଛ, ଯାହା ଫଳରେ ଏକୋଇଶି ଜନ୍ମ ପାଇଁ କେବେ ହେଲେ ନିଜ କର୍ମକୁ ନିନ୍ଦିବ ନାହିଁ। ତୁମକୁ କେତେ ଶ୍ରେଷ୍ଠ ଫଳ ପ୍ରାପ୍ତି ହେଉଛି। ତେବେ ବାବାଙ୍କର ଶ୍ରୀମତରେ ଚାଲିବା ଉଚିତ। ବାବା ଆଉ କୌଣସି କଥାରେ ହସ୍ତକ୍ଷେପ କରୁନାହାନ୍ତି। ଖାଅ ପିଅ, ଯାହା କିଛି ବି କର, କେବଳ ବାବା ଏବଂ ସମ୍ପତ୍ତିକୁ ମନେ ପକାଅ। ତୁମେ କହୁଛ ଆମେ ପତିତଠୁ, ତେବେ ବାବା ପବିତ୍ର ହେବା ପାଇଁ ଯେଉଁ ଯୁକ୍ତି ବତାଉଛନ୍ତି ସେହି ଅନୁସାରେ ଚାଲ। କେବଳ ବାବାଙ୍କୁ ମନେ ପକାଇବାର ପରିଶ୍ରମ କରିବାକୁ ହେବ। ମାୟାର ତୁଫାନକୁ ଦେଖି ଡରି ଯାଅ ନାହିଁ, ଏଥିରେ ଗୁପ୍ତ ମେହନତ ରହିଛି। ଏହି ଜ୍ଞାନ ମଧ୍ୟ ଗୁପ୍ତ, ମୁରଲୀ ଶୁଣାଇବା ତ ପ୍ରତ୍ୟକ୍ଷ ଅଟେ, କିନ୍ତୁ ଏହି ବାଣୀ ଦ୍ୱାରା ତୁମେ ପବିତ୍ର ହୋଇପାରିବ ନାହିଁ, ବାବାଙ୍କ ସ୍ମୃତି ଦ୍ୱାରା ହିଁ ପବିତ୍ର ହେବ। ତେବେ ଅନାଦି ଅବିନାଶୀ ବାବାଙ୍କୁ ମନେ ପକାଅ ଏବଂ ବାବାଙ୍କର ସାହାଯ୍ୟକାରୀ ମଧ୍ୟ ହୁଅ। ଆତ୍ମିକ ଡାକ୍ତରଖାନା ଏବଂ ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ମଧ୍ୟ ପୁରୁଷାର୍ଥ କର। ଯଦି କୌଣସି ବିଶେଷ ସ୍ଥାନ ଅଛି ତେବେ ଯାଇ ଭାଷଣ କର। ତୁମକୁ ହାତରେ କୌଣସି ପୁସ୍ତକ ଧରିବାର ନାହିଁ, ତୁମ ଭିତରେ ସମସ୍ତ ଜ୍ଞାନ ଅଛି। ବାକି ବୁଝାଇବା ପାଇଁ କଳ୍ପବୃକ୍ଷ, ତ୍ରିମୂର୍ତ୍ତି, ସୃଷ୍ଟିଚକ୍ର ରହସ୍ୟ ସମସ୍ତଙ୍କୁ ବୁଝାଇବାକୁ ହେବ। ବାବା କହୁଛନ୍ତି ମୁଁ ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣ ରଚନା କରୁଛି। ବ୍ରାହ୍ମଣ ମାନଙ୍କର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷ୍ଣୁଙ୍କର ଚିତ୍ର ତୁମ ସମ୍ମୁଖରେ ଅଛି। ଏମାନଙ୍କୁ ଏପରି କରାଇଲା ବାଲା ଶିକ୍ଷକ ନିରାକାର ଅଟନ୍ତି। ଗାୟନ ମଧ୍ୟ ରହିଛି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା ବିଷ୍ଣୁଙ୍କ ଦ୍ୱାରା ପାଳନା। କିନ୍ତୁ କଳ୍ପ ପୂର୍ବରୁ ମଧ୍ୟ ଏହିଭଳି ଚିତ୍ର ତିଆରି କରାଇଥିଲେ। ଦେଖ ବିଜ୍ଞାନ ଦ୍ୱାରା କେତେ ମିସାଇଲ୍ସ ଅଥବା କ୍ଷେପଣାସ୍ତ୍ର ଆଦି ତିଆରି କରୁଛନ୍ତି। ତୁମ ପିଲାମାନଙ୍କୁ ପୁରୁଷୋତ୍ତମ ହେବା ପାଇଁ ମଧ୍ୟ ପରିଶ୍ରମ ଲାଗୁଛି। କାରଣ ଜନ୍ମ ଜନ୍ମାନ୍ତରର ବୋଝ ତୁମ ମୁଣ୍ଡ ଉପରେ ରହିଛି। ଗୋଟିଏ ସେକେଣ୍ଡରେ ବାବାଙ୍କ ସହିତ ନିର୍ବନ୍ଧ ହୋଇଗଲା। ପୁଣି ଆତ୍ମାମାନଙ୍କୁ ବାବାଙ୍କୁ ମନେ ପକାଇବାକୁ ହେବ, ଯାହାଦ୍ୱାରା ତମ ପ୍ରଧାନରୁ ସତୁ ପ୍ରଧାନ ହୋଇଯିବ। ବାବା କହୁଛନ୍ତି ମନ ମନା ଭବ, ତୁମେ କର୍ମଯୋଗୀ ଅଟ। ତୁମର ଯୁଗ ଚାର୍ଟ ରଖିବା ଦରକାର। ତୁମର ଲଢେଇ ମାୟା ସାଥିରେ ହେଉଛି। ଏହା ବହୁତ ଜୋରଦାର ଲଢେଇ ଅଟେ। ତୁମେ ଚେଷ୍ଟା କରିବ ବାବାଙ୍କ ସ୍ମୃତିରେ ରହିବା ପାଇଁ, କିନ୍ତୁ ମାୟା ମନେ ପକାଇବାକୁ ଦେବ ନାହିଁ। ଜ୍ଞାନରେ କୌଣସି ବାଧା ବିଘ୍ନ ଆସେ ନାହିଁ। ଆତ୍ମାରେ 84 ଜନ୍ମର ସଂସ୍କାର ଭରି ହୋଇ ରହିଛି। ଏହା ଅନାଦି ପୂର୍ବ ପ୍ରସ୍ତୁତି ଡ୍ରାମା। ଏହି ଚକ୍ର ଘୁରି ଚାଲିଛି, ବନ୍ଦ ହେବାର ହିଁ ନାହିଁ। ସୃଷ୍ଟି କାହିଁକି ରଚନା କରାଯାଇଛି ଏହି ପ୍ରଶ୍ନ ଉଠିପାରିବ ନାହିଁ। ଆତ୍ମା କିପରି ପରିବର୍ତ୍ତନ ହେବ, ନୂଆ ଆତ୍ମା କେଉଁଠାରୁ ଆସୁନାହାନ୍ତି, ଯେଉଁ ଆତ୍ମାମାନେ ଥିଲେ ସେହିମାନେ ହିଁ ଅଛନ୍ତି, କମ ବେଶୀ ହୋଇପାରିବେ ନାହିଁ। ସବୁ ଅଭିନେତାମାନେ ରହିଛନ୍ତି, ତୁମେମାନେ ବିଶାଳ ନାଟକର ଅଭିନେତା ଅଟ। ତୁମେ ଯାହା କିଛି ଦେଖୁଛ ସେତିକି ଅଭିନେତା ଡ୍ରାମାରେ ଅଛନ୍ତି, ସେତିକି ପୁଣି ଅଭିନୟ କରିବେ। ମୋକ୍ଷ କାହାକୁ ପ୍ରାପ୍ତ ହେଉନାହିଁ। ମନୁଷ୍ୟମାନେ ଏହି ଆବାଗମନ ଚକ୍ରରୁ ଅର୍ଥାତ୍ ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତ ହେବାକୁ ଚାହୁଁଛନ୍ତି, କିନ୍ତୁ ମୁକ୍ତ ହୋଇପାରିବେ ନାହିଁ। ଯେଉଁମାନେ ଅଭିନୟ କରିବାକୁ ଆସୁଛନ୍ତି ସେମାନଙ୍କୁ ପୁଣି ଆସିବାକୁ ହେବ। ବାବା କହୁଛନ୍ତି ମୋତେ ମଧ୍ୟ ଏ ପତିତ ଦୁନିଆରେ ଆସିବାକୁ ପଡ଼ୁଛି, ପୁଣି ଯିବାକୁ ପଡ଼ୁଛି। କଳ୍ପ କଳ୍ପ ମୁଁ ଏହିପରି ଆସୁଛି, ଯେବେ କି ମୋତେ ମଧ୍ୟ ଅଭିନୟ କରିବା ପାଇଁ ଆସିବାକୁ ପଡ଼ୁଛି। ତେବେ ପିଲାମାନଙ୍କର ଅଭିନୟ ବନ୍ଦ କିପରି ହୋଇପାରିବ? ତୁମେ 84 ଥର ଶରୀରରେ ଆସୁଛ, ମୁଁ ଥରେ ମାତ୍ର ଆସୁଛି। ମୋର ଯିବା ଆସିବା ବହୁତ ଆଶ୍ଚର୍ଯ୍ୟଜନକ ଅଟେ। ସେଥିପାଇଁ ଗାୟନ କରୁଛନ୍ତି, ତୁମର ଗତି ଏବଂ ମତ ତୁମେ ହିଁ ଜାଣିଛ। ସଦ୍ଗତି ପ୍ରାପ୍ତ କରାଇବା ପାଇଁ ଯେଉଁ ମତ ଦେଉଛି ତାହା ତୁମେ ହିଁ ଜାଣିଛ, ଆଉ କେହି ଜାଣିନାହାନ୍ତି। ସେମାନେ କେବଳ ଗାୟନ କରୁଛନ୍ତି, କିନ୍ତୁ ତୁମେ ବାସ୍ତବରେ ଅନୁଭବ କରୁଛ। ମୂଳ କଥା ହେଲା ବାବାଙ୍କୁ ମନେ ପକାଇବା, ତା ସହିତ ଅନ୍ଧମାନଙ୍କର ଲାଠି ହେବାକୁ ପଡ଼ିବ। ଏହା ହେଲା ପୁରୁଷୋତ୍ତମ ଯୁଗ। ଏହା 5000 ବର୍ଷ ପରେ ଆସୁଛି। ପୁରୁଷୋତ୍ତମ ମାସ 3 ବର୍ଷ ପରେ ଆସିଥାଏ। ସେସବୁ ହେଲା ଭକ୍ତି ମାର୍ଗ, ସେମାନଙ୍କର ଯନ୍ତ୍ର ମନ୍ତ୍ରର ଅନେକ ପୁସ୍ତକମାନ ରହିଛି। ଏଠାରେ ତ ସେସବୁ କଥା ନାହିଁ। ଭକ୍ତି ନ କରିଲା ବାଲାଙ୍କୁ ଅଧାର୍ମିକ ବୋଲି କୁହାଯାଏ, ତେଣୁ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ନା କିଛି କରିବାକୁ ମଧ୍ୟ ପଡ଼ିଥାଏ। ବାବା ବୁଝାଉଛନ୍ତି ମିଠେ ବଚ୍ଚେ, କେବେ ହେଲେ ଅପସେବା କରିବାର ପୁରୁଷାର୍ଥ କରୁନାହିଁ। ଯଦି କେହି ବିଶ୍ୱାସଘାତକ ହୋଇଗଲା ତେବେ ତାଙ୍କୁ ଅଜାମିଳ କୁହାଯିବ। ଅଜାମିଳ ସୁରଦାସ ଆଦିଙ୍କର କେତେ କାହାଣୀ ସବୁ ରହିଛି। ଏସବୁ ହେଲା ଭକ୍ତି ମାର୍ଗ। ଏମାନଙ୍କ ଠାରୁ ମଧ୍ୟ ଅଧିକ ପାପ ଆତ୍ମା ସେହିମାନେ ଅଟନ୍ତି ଯିଏ ଏଠାକୁ ଆସି ମୋର ସନ୍ତାନ ହୋଇ ମୋର ହାତ ଛାଡ଼ି ଦେଉଛନ୍ତି, ମୋର ନିନ୍ଦା କରାଉଛନ୍ତି, ସେମାନଙ୍କ ପାଇଁ ତ କଚେରୀ ବସିବ। ଯଦି ପ୍ରତିଜ୍ଞା କରି ପୁଣି ଅପସେବା କରିବ ତେବେ ସେମାନଙ୍କୁ କଠୋର ଦଣ୍ଡ ମିଳିବ। ଯେପରି ଉଚ୍ଚ ପଦର ପ୍ରାପ୍ତି ରହିଛି ସେହିପରି ଭୁଲ କଲେ କଡ଼ା ଦଣ୍ଡ ମଧ୍ୟ ରହିଛି। ତେଣୁ କୌଣସି ପ୍ରକାରର ଅବଜ୍ଞା କରିବା ଉଚିତ ନୁହେଁ। ଗାୟନ ମଧ୍ୟ ରହିଛି ଯେ ସଦ୍ଗୁରୁଙ୍କର ନିନ୍ଦକ ଠାବ ପାଇପାରିବ ନାହିଁ, ଅର୍ଥାତ୍ ନରରୁ ନାରାୟଣ ହେବାର ଲକ୍ଷ୍ୟରେ ପହଞ୍ଚି ପାରିବ ନାହିଁ। ଗୁରୁମାନଙ୍କୁ ତୁମେ ପଚାରି ପାରିବ ଯେ ତୁମେ କହୁଛ ଗୁରୁଙ୍କର ନିନ୍ଦୁକ ତାହା କେଉଁ ଠାବ ବା ସ୍ଥାନ ଅଟେ, ସେହି ସ୍ଥାନ ତ ସେମାନେ କହିପାରିବେ ନାହିଁ। ବାବାଙ୍କର ଉପାଧିକୁ ସେମାନେ ନିଜ ଉପରେ ରଖିଦେଇଛନ୍ତି। ଶିକ୍ଷକ କହୁଛନ୍ତି ଯଦି ସମ୍ପୂର୍ଣ୍ଣ ରୂପେ ପାଠ ପଢ଼ିବ ନାହିଁ ତେବେ ଉଚ୍ଚ ପଦ ମଧ୍ୟ ମିଳିବ ନାହିଁ, ଦେବୀ ଦେବତା ତୁଲ୍ୟ ପବିତ୍ର ହେବାକୁ ପଡ଼ିବ। ଏଠାରେ କେହି ପବିତ୍ର ନାହାନ୍ତି, ଏବେ ସମସ୍ତଙ୍କୁ ପବିତ୍ର ହେବାକୁ ପଡ଼ିବ। ତୁମକୁ ଏକୋଇଶ ଜନ୍ମ ପାଇଁ ରାଜ୍ୟ ଭାଗ୍ୟ ମିଳୁଛି, ତେଣୁ କେବଳ ଏହି ଅନ୍ତିମ ଜନ୍ମରେ ପବିତ୍ର ହେବାକୁ ପଡ଼ିବ। ଏହା କେତେ ବଡ଼ ପ୍ରାପ୍ତି ଅଟେ! ଯଦି ଏତେ ବଡ଼ ପ୍ରାପ୍ତି ନ ହେଉଥାନ୍ତା ତେବେ ଏହିଭଳି ପୁରୁଷାର୍ଥ କରିଥାନ୍ତ କି? ମାୟା ଏପରି ଯେ ଏଭଳି ଉଚ୍ଚ ପ୍ରାପ୍ତିରେ ମଧ୍ୟ ବିଘ୍ନ ପକାଉଛି ଏବଂ ତଳକୁ ଖସାଇ ଦେଉଛି। ହାଇରେ ମାୟା, ଆଚ୍ଛା ମିଠା ମିଠା ଶିକିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ଏକ ନମ୍ବର, ଅପସେବା ହେବା ଭଳି କୌଣସି କାର୍ଯ୍ୟ କର ନାହିଁ, ଏପରି ବି କୌଣସି କର୍ମ ନ ହେଉ ଯାହାଦ୍ୱାରା ବାବାଙ୍କର ନିନ୍ଦା ହେବ। କୌଣସି ପ୍ରକାରର ଅବଜ୍ଞା ଠାରୁ ଦୂରେଇ ରହିବାକୁ ହେବ, ପୁରୁଷୋତ୍ତମ ହେବାକୁ ପଡ଼ିବ। ଦୁଇ ନମ୍ବର, ମାୟାର ତୁଫାନକୁ ଡରିବାର ନାହିଁ, ପବିତ୍ର ହେବା ପାଇଁ ବାବାଙ୍କ ସ୍ମୃତିରେ ରହିବାର ପୁରୁଷାର୍ଥ କରିବାର ଅଛି। ବରଦାନ, ଥକି ଯାଇଥିବା ଏବଂ ଡହଳ ବିକଳ ହେଉଥିବା ଆତ୍ମାମାନଙ୍କୁ ସିଦ୍ଧି ପ୍ରଦାନ କରୁଥିବା ଈଶ୍ୱର ସେବାଧାରୀ ଭବ। ଆତ୍ମାମାନଙ୍କ ଭିତରେ ନିର୍ବାଣ ଧାମକୁ ବା ମୁକ୍ତିଧାମକୁ ଯିବା ପାଇଁ ବହୁତ ସମୟରୁ ଇଚ୍ଛା ରହିଛି, ସେଇଥିପାଇଁ ହିଁ ଅନେକ ଜନ୍ମରୁ ଅନେକ ପ୍ରକାରର ସାଧନା କରି କରି ଥକି ପଡ଼ିଲେଣି। ଏବେ ସମସ୍ତେ ସିଦ୍ଧି ପ୍ରାପ୍ତ କରିବାକୁ ଚାହୁଁଛନ୍ତି ଆଉ ସାଧନା କରିବାକୁ ଚାହୁଁନାହାନ୍ତି, ତେବେ ସିଦ୍ଧି ଅର୍ଥାତ୍ ସଦ୍ଗତି। ତେଣୁ ଏହିଭଳି ଆତୁର ଏବଂ କ୍ଲାନ୍ତ ହୋଇଯାଇଥିବା ତୁଷାର୍ତ୍ତ ଆତ୍ମାମାନଙ୍କର ତୃଷା ନିବାରଣ କରିବା ପାଇଁ ତୁମେ ଶ୍ରେଷ୍ଠ ଆତ୍ମାମାନେ ନିଜର ଶାନ୍ତିର ଶକ୍ତି ଦ୍ୱାରା ବା ସର୍ବଶକ୍ତି ଦ୍ୱାରା ସେମାନଙ୍କୁ ଗୋଟିଏ ସେକେଣ୍ଡ ଭିତରେ ସିଦ୍ଧି ପ୍ରଦାନ କର, ତେବେ କୁହାଯିବ ଈଶ୍ୱରୀୟ ସେବାଧାରୀ। ସ୍ଲୋଗାନ, ନିଜର ଦୁର୍ବଳ ସଂସ୍କାର ଗୁଡ଼ିକ ହିଁ ମାୟା ଆସିବାର ଗୁପ୍ତ ଦ୍ୱାର ଅଟେ, ଏବେ ଏହି ଦ୍ୱାରକୁ ବନ୍ଦ କର। ଅବ୍ୟକ୍ତ ଇସାରା, ଏବେ ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର। ତୁମେମାନେ ଅନ୍ୟମାନଙ୍କର ଭାଗ୍ୟର ରେଖା ଟାଣିବା ବାଲା ଅର୍ଥାତ୍ ଭାଗ୍ୟ ପ୍ରଦାନ କରିବା ବାଲା ବ୍ରହ୍ମା କୁମାର ଏବଂ ବ୍ରହ୍ମା କୁମାରୀ ଅଟ, ସେଥିପାଇଁ ତୁମର ଭଣ୍ଡାର ଗୁଡ଼ିକ ସଦାସର୍ବଦା ଭରପୁର ରହିଥାଉ, କାହାକୁ ବି ଖାଲି ହାତରେ ଯିବାକୁ ଦିଅ ନାହିଁ। ଦାତାଙ୍କର ସନ୍ତାନ ଅଟ, ତେଣୁ ସର୍ବଦା ଦେଇଚାଲ ଏବଂ ସମସ୍ତଙ୍କର ଭାବନାକୁ ସମସ୍ତଙ୍କର ଆଶାକୁ ପୂରଣ କରିଚାଲ। ମହାଦାନୀ ବରଦାନୀ ହୁଅ, ଏହା ହିଁ ତୁମମାନଙ୍କର ପ୍ରକୃତ ସ୍ୱରୂପ ଅଟେ। ଓମ୍ ଶାନ୍ତି।